ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହାଇଦ୍ରାବାଦରେ ଆଜି କୋଟି ଦୀପୋତ୍ସବମ୍ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁଆନାର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆସନ୍ତା 24 ତାରିଖରେ ବସିବ ସର୍ବଦଳୀୟ ବୈଠକ। 11 ଜଣ ମହିଳାଙ୍କ ସମେତ 24 ଜଣ ବାଂଲାଦେଶୀ ନାଗରିକଙ୍କୁ ଫେରାଇଲା ଭାରତ ଏବଂ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ବର୍ଡର ଗାଭାସ୍କର ଟ୍ରଫି ପ୍ରତିଯୋଗିତା ଆସନ୍ତାକାଲିଠାରୁ ହେବ ଆରମ୍ଭ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2 ଦିନିଆ ଗସ୍ତରେ ଆଜି ସନ୍ଧ୍ୟାରେ ହାଇଦ୍ରାବାଦରେ ପହଞ୍ଚିବେ। ରାଷ୍ଟ୍ରପତି ଏକ ଧାର୍ମିକ ଟିଭି ଚ୍ୟାନେଲ୍ ଦ୍ୱାରା ଆୟୋଜିତ କୋଟି ଦୀପୋତ୍ସବମ୍ରେ ସାମିଲ ହେବେ। ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ 4ର୍ଥ ଆନ୍ତର୍ଜାତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମନ୍ଥନକୁ ଉଦ୍ଘାଟନ କରିବେ। ହାଇଦ୍ରାବାଦ ଗସ୍ତ କାଳରେ ରାଷ୍ଟ୍ରପତି ରାଜଭବନରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ହାଇଦ୍ରାବାଦର ବେଗମ୍ପେଟ୍ ବିମାନ ବନ୍ଦରରେ ଅବତରଣ କରିବେ। ଆଜି ସନ୍ଧ୍ୟାରେ ଏକ ଧାର୍ମିକ ଟିଭି ଚ୍ୟାନେଲ୍ ଦ୍ୱାରା କୋଟି ଦୀପୋତ୍ସବମ୍ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଆଜି ସେଠାରେ ରାଜଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବା ପରେ ଆସନ୍ତାକାଲି ସକାଳେ ଶିଲ୍ପାରମଣଠାରେ ଲୋକମନ୍ଥନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଏହି କାର୍ଯ୍ୟକ୍ରମ 2016 ମସିହାରୁ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ 2 ବର୍ଷରେ ଏହା ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହୋଇଥାଏ। ପ୍ରଜ୍ଞାବାହିନୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ 12ଟି ଦେଶର କଳାକାର, ସାଂସ୍କୃତିକ ପ୍ରତିନିଧି ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ। ପାଖାପାଖି 100ରୁ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ବିଭିନ୍ନ ଦେଶର ତଥା ସମ୍ପ୍ରଦାୟର ସଂସ୍କୃତି, ପରମ୍ପରା, ଐତିହ୍ୟ ଓ କଳାକୌଶଳ ପ୍ରଦର୍ଶନ ହେବ। ଆଜି ସକାଳେ ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଲୋକମନ୍ଥନ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ଏହି 4ଦିନିଆ ମହୋତ୍ସବରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀଗଣ ଭାଗ ନେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଡକ୍ଟର ମହତାବଙ୍କ 125ତମ ଜୟନ୍ତୀକୁ ଉଦ୍ଘାଟନ କରି ରାଷ୍ଟ୍ରପତି ତାଙ୍କ ସମ୍ମାନରେ ସ୍ୱତନ୍ତ୍ର ସ୍ମାରକୀ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି। ହରେକୃଷ୍ଣ ମହତାବଙ୍କ ଲେଖା ଓ ଭାଷଣରୁ ସେ ସବୁବେଳେ ପ୍ରେରଣା ପାଇଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଡକ୍ଟର ହରେକୃଷ୍ଣ ମହତାବ 1899 ମସିହା ନଭେମ୍ବର 21 ତାରିଖରେ ଓଡ଼ିଶାର ଆଗରପଡ଼ାରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ଇତିହାସରେ ଡକ୍ଟର ମହତାବ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ ଭାବେ ପରିଚିତ ଥିଲେ। ଡକ୍ଟର ମହତାବ ତାଙ୍କ ଦୃଢ଼ ଇଚ୍ଛାଶକ୍ତି, ସଂକଳ୍ପ ଓ ରାଜନୈତିକ ପ୍ରଭାବ ପାଇଁ ରାଜ୍ୟର ଅନ୍ୟତମ ଅଗ୍ରଣୀ ନେତା ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଗୁଆନାର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱ ସମୁଦାୟ ପ୍ରତି ଅସାଧାରଣ ସେବା ଏବଂ ଭାରତ ଗୁଆନା ସମ୍ପର୍କ ସୁଦୃଢ଼ କରିବା କ୍ଷେତ୍ରରେ ପ୍ରତିବଦ୍ଧତା ପାଇଁ ଏହି ଅର୍ଡର ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ କରାଯାଇଛି। ଗୁଆନାର ଷ୍ଟେଟ୍ ହାଉସ୍ରେ ଆୟୋଜିତ ଏକ ସମାରୋହରେ ଗୁଆନା ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇରଫାନ ଅଲ୍ଲୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାରରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତବାସୀ ଏବଂ 2 ଦେଶର ଜନସାଧାରଣଙ୍କ ମଧ୍ୟରେ ଗଭୀର ଐତିହାସିକ ସମ୍ପର୍କକୁ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଗୁଆନା ବନ୍ଧୁତାକୁ ଆହୁରି ସୁଦୃଢ଼ କରିବା ଲାଗି ସେ ଏହି ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଗୁଆନା ସମ୍ପର୍କ ଉଭୟ ଦେଶ ମଧ୍ୟରେ ମିଳିତ ଇତିହାସ, ସାଂସ୍କୃତିକ ଐତିହ୍ୟ ଏବଂ ପାରସ୍ପରିକ ବିଶ୍ୱାସ ଉପରେ ଆଧାରିତ। ଗୁଆନା ସହ ଭାରତ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ ବୋଲି ଶ୍ରୀ ମୋଦି କହିଛନ୍ତି। ଉଭୟ ଦେଶର ସହଯୋଗ କେବଳ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି ମତପୋଷଣ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆସନ୍ତା 24 ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିବେ। ଆଗାମୀ ଶୀତକାଳୀନ ଅଧିବେଶନକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ସରକାର ଅନ୍ୟ ରାଜନୈତିକ ଦଳଗୁଡ଼ିକର ସମର୍ଥନ ଲୋଡ଼ିବା ଲକ୍ଷ୍ୟରେ ଏହି ବୈଠକ ଡକାଯାଇଛି। ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା 25 ତାରିଖରୁ ଆରମ୍ଭ ହୋଇ ଡିସେମ୍ବର 20 ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ନଭେମ୍ବର 26 ତାରିଖରେ ସମ୍ବିଧାନ ଦିବସ ପାଳନ ପାଇଁ ସଂସଦ ଅଧିବେଶନ ଅନୁଷ୍ଠିତ ହେବ ନାହିଁ ବୋଲି ଜଣାପଡ଼ିଛି। ଭାରତରୁ 11 ଜଣ ମହିଳାଙ୍କ ସମେତ 24 ଜଣ ବାଂଲାଦେଶୀ ନାଗରିକଙ୍କୁ ସେମାନଙ୍କ ଦେଶକୁ ଫେରାଇ ଦିଆଯାଇଛି। ସେହିସବୁ ନାଗରିକମାନେ ଗତ 2 ବର୍ଷ ହେବ ଭାରତର ବିଭିନ୍ନ ଜେଲ୍ରେ ବନ୍ଦୀ ଥିଲେ। ଗତକାଲି ରାତିରେ ବାଂଲାଦେଶର ଅଧିକାରୀମାନଙ୍କୁ 24 ଜଣ ନାଗରିକଙ୍କୁ ହସ୍ତାନ୍ତର କରାଯାଇଥିବା ବାଂଲାଦେଶ ପୁଲିସ୍ ସୂଚନା ଦେଇଛି। ସେହିସବୁ ନାଗରିକମାନେ ବୈଧ କାଗଜପତ୍ର ନଥାଇ କାମ ଆଶାରେ 2 ବର୍ଷ ତଳେ ଭାରତ ମଧ୍ୟକୁ ପ୍ରବେଶ କରିଥିଲେ। କୋଲକାତା ପୁଲିସ୍ ସେମାନଙ୍କୁ ଗିରଫ କରିଥିଲା ଏବଂ ପରେ କୋର୍ଟ ସେମାନଙ୍କୁ 2 ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ। ଜେଲ୍ ଦଣ୍ଡ ଅବଧି ଶେଷ ହେବା ପରେ ଭାରତୀୟ ପୁଲିସ୍ ସେମାନଙ୍କୁ ବେନାପୋଲ ଯାଞ୍ଚ ଘାଟି ନିକଟରେ ବାଂଲାଦେଶ ଅଧିକାରୀମାନଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। କେ ସଞ୍ଜୟମୂର୍ତ୍ତି ଭାରତର ପରବର୍ତ୍ତୀ ମହାଲେଖା ନିୟନ୍ତ୍ରକ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ମୂର୍ତ୍ତିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶ୍ରୀ ମୂର୍ତ୍ତି 2020 ମସିହାରେ ନିଯୁକ୍ତ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟରେ ଉଚ୍ଚଶିକ୍ଷା ବିଭାଗର ସଚିବ ରୂପେ କାର୍ଯ୍ୟ କରୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ହକି ଟିମ୍କୁ ମହିଳା ଏସୀୟ ଚମ୍ପିୟନ୍ସ ଟ୍ରଫିରେ ବିଜୟ ଲାଭ କରିବା ପରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଉନ୍ନତ ପ୍ରଦର୍ଶନ କରିଛି ଏବଂ ଏହି ସଫଳତା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାଦାୟୀ ହେବ। ସାମରିକ ଶାସନକୁ ସମାଲୋଚନା କରିବାର କିଛି ଦିନ ପରେ ମାଲିର ପ୍ରଧାନମନ୍ତ୍ରୀ ଚୋଗୁଏଲ୍ ମାଇଗାଙ୍କୁ ବହିଷ୍କାର କରାଯାଇଛି। ସେଠାକାର ଶାସକ ଜୁନ୍ତା ପ୍ରଧାନମନ୍ତ୍ରୀଙ୍କୁ ବହିଷ୍କାର କରିଥିବା ସରକାରୀ ଟେଲିଭିଜନ ମାଧ୍ୟମରେ ପ୍ରସାରିତ ହୋଇଛି। ଜୁନ୍ତା ଶାସକ ଗଣତାନ୍ତ୍ରିକ ମୂଲ୍ୟବୋଧ ରକ୍ଷା କରିବାରେ ବିଫଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଚୋଗୁଏଲ୍ ମାଇଗା ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ ଜେନେରାଲ ଅସିମି ଗୋଇତା ରହିଥିବାରୁ ସେଠାରେ ନିର୍ବାଚନକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଥିବା ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ। ଶିଖ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜାରକୁ ହତ୍ୟା ଷଡ଼ଯନ୍ତ୍ର ସମ୍ପର୍କରେ ଭାରତର ପ୍ରଧାନମନ୍ତ୍ରୀ ଅବଗତ ଥିଲେ ବୋଲି କାନାଡ଼ାର ଏକ ଗଣମାଧ୍ୟମ ରିପୋର୍ଟକୁ ଭାରତ ଦୃଢ଼ ଭାବେ ଖଣ୍ଡନ କରିଛି। କାନାଡ଼ା ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ବୈଦେଶିକ ମନ୍ତ୍ରଣାଳୟ ଏଭଳି ଗଣମାଧ୍ୟମ ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନଥାଏ, କିନ୍ତୁ କାନାଡ଼ା ସରକାରଙ୍କ ପକ୍ଷରୁ ଏକ ଖବରକାଗଜକୁ ଦିଆଯାଇଥିବା ଏଭଳି ହାସ୍ୟାସ୍ପଦ ବୟାନକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ ବୋଲି ସେ କହିଛନ୍ତି। କ୍ରିକେଟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ବର୍ଡର ଗାଭାସ୍କର ଟ୍ରଫି ପ୍ରତିଯୋଗିତା ଆସନ୍ତାକାଲିଠାରୁ ପର୍ଥର ଆପ୍ଟସ୍ ଷ୍ଟାଡିୟମରେ ଆରମ୍ଭ ହେବ। ଭାରତୀୟ ସମୟ ସକାଳ 7:50ରେ ମ୍ୟାଚ୍ ଆରମ୍ଭ ହେବ। ଭାରତୀୟ ଟିମ୍ ଆୟୋଜକ ଅଷ୍ଟ୍ରେଲିଆ ସହ ଆସନ୍ତାକାଲିଠାରୁ ଆସନ୍ତା ବର୍ଷ ଜାନୁଆରୀ 7 ତାରିଖ ମଧ୍ୟରେ 5ଟି ଟେଷ୍ଟ ମ୍ୟାଚ୍ ଖେଳିବ। ବ୍ୟକ୍ତିଗତ କାରଣ ଯୋଗୁଁ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ଜଣାପଡ଼ିଛି। ତାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମ୍ରା ଟିମ୍ର ଅଧିନାୟକ ଦାୟିତ୍ୱ ତୁଲାଇବେ। ଏହାଛଡ଼ା ଶୁଭମନ୍ ଗିଲ୍ଙ୍କ ଆଙ୍ଗୁଠିରେ ଆଘାତ କାରଣରୁ ସେ ମଧ୍ୟ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। ଚୀନ୍ରେ ଚାଲିଥିବା ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଅନୁପମା ଉପାଧ୍ୟାୟ ଆଜି ମହିଳା ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍ରେ ଜାପାନର ନାସୁକି ନିଦାଇରାଙ୍କଠାରୁ 21-7, 21-14 ସେଟ୍ରେ ପରାସ୍ତ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ 2 ଥରର ଅଲିମ୍ପିକ୍ ବିଜେତା ପିଭି ସିନ୍ଧୁଙ୍କ ମୁକାବିଲା ସିଙ୍ଗାପୁରର ୟୋ ଜ୍ୟାଙ୍ଗ୍ ମିନ୍ଙ୍କ ସହ ହେବ। ସେହିପରି ମାଳବିକା ବନ୍ସୋଡ୍ ଥାଇଲ୍ୟାଣ୍ଡର ସୁପନିଡା କଟେଥାନ୍ଙ୍କ ସହ ମୁକାବିଲା କରିବେ। ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍ ପୁରୁଷ ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍ରେ ଡେନ୍ମାର୍କର ରାସ୍ମସ୍ ଗେମ୍କେଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ହାଇଦ୍ରାବାଦରେ ଆଜି କୋଟି ଦୀପୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁଆନାର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଆସନ୍ତା 24 ତାରିଖରେ ବସିବ ସର୍ବଦଳୀୟ ବୈଠକ। 11 ଜଣ ମହିଳା ସମେତ 24 ଜଣ ବାଂଲାଦେଶୀ ନାଗରିକଙ୍କୁ ଫେରାଇଲା ଭାରତ ଏବଂ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ବର୍ଡର ଗାଭାସ୍କର ଟ୍ରଫି ପ୍ରତିଯୋଗିତା ଆସନ୍ତାକାଲିଠାରୁ ହେବ ଆରମ୍ଭ। ସମ୍ବାଦ ଶେଷ ହେଲା।